कृष्णस्य विश्वपुरराजमण्डलैः रभ्याननाफुल्लदृशो व्रजार्वका सहोपविष्टा विपिने विरेजो सदा यथाम्भोरुहकर्णिकायाः चणु कृष्णस्य विश्व भगवान मझे रही बस चारिपटे संग बाड़क मैंने रही सदस्य कृष्ण से विश्व कृष्ण अभिमुख रे समस्त बाड़क मान बस कृष्ण मुख गोटेपटे रही ना किंतु चारिपटे जो बाड़क मैंने रही समस्ते भगवान मुख को देखते कारण से विश्वक शब्द व्यवहार कर विश्वक भगवान जो विस्तार करे सबुठ मुख सब पाद हस्त सब रही तेणु कृष्ण से विश्व पुरराज मंडल पुरराज चारिपटे विभिन्न पंक्ति सब बस भगवान भोजन करेंगे गुरुराज मंडली गोलाकार से बस क्या आचार्य मैंने कही अभ्यानना अभ्यानना कर समस्त भगवान मुख को देखते ये भगवान गोटे अद्भुत लीला निजर मुख सब रही ब्रह्मा कर चार मुख रहीपर भगवान कौन रहीपर ना मुख तेणु समस्त भगवान मुख देखते भगवान मुख पछ कहीं देखुना समस्त भगवान मुख देखते समस्त भावुंट अन्न मैंने से भगवान पचपटे बस आम आगे बस यही भाव अद्भुत भाव मोहित रही अभ्यानना फूल दृशो बजार मका फूल दृशो फूल उत्फुल्ल उत्फुल्ल नयन में भगवान रूप देखते कि आनंद भगवान रूप देखिए तेणु फूल दृशो यही भाव मुख रही एवं ब्रजावक ब्रजर अवक संग बाड़क मैं पांच वर्ष लीला है भगवान जोटा कि छ वर्ष कह तेणु ब्रजावका ब्रजर जिते सब अवक कह छोट पे सब थे सहोपविष्टा विपिने विरेजु ଭଗବାନ ସହିତ ଉପବିଷ୍ଟ ହେଇକରି ଭଗବାନ ଭୋଜନ କରିବେ ଭଗବାନ ସହିତ। ତେଣୁ ବିପିନୀ ବିରାଜ ତେଣୁ ଇଏ ସବୁ ରହିଛି ବଣରେ ବୃନ୍ଦାବନରେ ବହୁତ ସୁନ୍ଦର ଶୋଭା ରହିଛି ସେଇଟା ଭଗବାନଙ୍କର ଭୋଜନ ଲୀଳା ବହୁତ ସୁନ୍ଦର ଭାବରେ ସେଇଟା ରହିଛି ଶୋଭା। ବିପିନ ବିରାଜୁ ଛଦା ଯଥା ଅମ୍ବରୁହ କନିକାୟା ଏଇଟାକୁ ବର୍ଣ୍ଣନା କରାଯାଇଛି ଭଗବାନ କିଭଳି ଭାବରେ ଭୋଜନ କରୁଛନ୍ତି ସାଙ୍ଗ ବାଳକମାନଙ୍କ ସହିତ ନା ଛଦା ଯଥା ଅମ୍ବରୁହ କନିକାୟା ଯେମିତି ପଦ୍ମଫୁଲ ମଝିରେ ଯେଉଁ କନିକା ରହିଛି ଚାରିପଟେ ସବୁ ପଦ୍ମ ପାଖୁଡ଼ା ସବୁ ରହିଛି ଫୁଲର ପାଖୁଡ଼ା ସବୁ ରହିଛି ସେଇଭଳି ଭାବରେ ଭଗବାନଙ୍କର ରୂପ ମଧ୍ୟ ସେଇଭଳି ଭାବରେ ଅତ୍ୟନ୍ତ ସୁନ୍ଦର ଏବଂ ତାଙ୍କ ଚାରିପକ୍ଷ ମଧ୍ୟ ଏଇଭଳି ଭାବରେ ତାଙ୍କ ସାଙ୍ଗ ବାଳକମାନେ ବସିଛନ୍ତି ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଏଠି କୁହାଯାଉଛି କୃଷ୍ଣସ୍ୟ ଅଭିମୁଖେ କହିଲେ ବୟମେବ ବର୍ତ୍ତମାନହେ ଅନ୍ୟେତୁ ପାର୍ଶ୍ୱତଃ ପୃଷ୍ଠତ୍ୱ ଇତି ସର୍ବୈବ ଅଭିମାନମନ୍ତ ସମସ୍ତେ ଭାବୁଛନ୍ତି ମୁଁ ସାମ୍ନାରେ ବସିଛି ଆଉ ସବୁ ପଛରେ ବସିଛନ୍ତି। ଆମେ ଗତକାଲି କହୁଥିଲୁ ଏ କଥା ଯେଉଁମାନେ ଆଠ ଜଣ ତାଙ୍କର ମୁଖ୍ୟ ରହିଛନ୍ତି ଅଷ୍ଟସଖା ମୁଖ୍ୟ ଅଷ୍ଟସଖା କିଏ କିଏ ଶୋକ କୃଷ୍ଣ ଅଂଶ ଶ୍ରୀଦାମ ସୁବାଳ ଅର୍ଜୁନ ବିଶାଳାର୍ଷବ ଓଜସ୍ୱିନୀ ଏବଂ ଭଦ୍ରସେନ ଏମାନେ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ଅଷ୍ଟସଖା ହଜାର ହଜାର ସଖା ଯେଉଁ ରହିଛନ୍ତି ତାଙ୍କର ଯେଉଁ ମୁଖ୍ୟ ହେଉଛନ୍ତି ଅଷ୍ଟସଖା। ତେଣୁ ଏମାନେ ପ୍ରଥମ ପଙ୍କ୍ତିରେ ବସିଛନ୍ତି ତାପରେ ତାଙ୍କ ପଛକୁ ବସିଛନ୍ତି ଅନ୍ୟମାନେ ଏହିଭଳି ଭାବରେ ଆଠ ଷୋହଳ ବତିଶ ଚଉଷଠି ଶହେ ଅଠେଇଶ ଦୁଇଶହ ଛପନ ପାଞ୍ଚଶହ ବାର ହଜାର ଚବିଶ ଇତ୍ୟାଦି କରିକରି ଏହିଭଳି ଭାବରେ ପଡ଼ିଭିଡ଼ିକା ଯାଇକି ହଜାର ହଜାର ସଙ୍ଗ ବାଳକମାନେ ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି ଅସଂଖ୍ୟ ଭଗବାନଙ୍କର କଣି ହେବ ନାହିଁ ଏତେ ସବୁ ସାଙ୍ଗ ବାଳକମାନେ ବସିଛନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ସାଙ୍ଗ ବାଳକମାନେ କୃଷ୍ଣଙ୍କ ମୁଖକୁ ଲକ୍ଷ୍ୟ କରୁଛନ୍ତି ଏବଂ ତାଙ୍କର ଚକ୍ଷୁ ଯେଉଁ ରହିଛି ବହୁତ ଆନନ୍ଦିତ ହେଉଛି ଫୁଲ ଦୋଷ ବୋଲି କୁହାଯାଇଛି ଫୁଲ ଦୋଷ ଭଗବାନ ରୂପ ଦେଖିଲେ କେତେ ଆନନ୍ଦ ନ ହେବ ଚକ୍ଷୁର ସାର୍ଥକତା ହେଉଛି ଏଇଟା ଭଗବାନ ରୂପ ଦର୍ଶନ କରିବା ଜୁହାର ସାର୍ଥକତା ହେଉଛି ଭଗବାନ ଗୁଣଗାନ କରିବା କର୍ଣ୍ଣର ସାର୍ଥକତା ହେଉଛି ଭଗବାନ କଥା ଶ୍ରବଣ କରିବା ନାସିକାର ସଫଳତା ହେଉଛି ଭଗବାନ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଗ୍ରହଣ କରିବା ଏହିଭଳି ଭାବରେ ସବୁ ଯେଉଁ ଅଙ୍ଗ ସବୁ ରହିଛି ଏ ଅଙ୍ଗ ମାଧ୍ୟମରେ ଭଗବାନଙ୍କର ସେବାରେ ନିଯୁକ୍ତ ହେବା ଏଇଟା ହେଉଛି ଯେଉଁ ଅଙ୍ଗର ଯଥାର୍ଥତା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଶୁଦ୍ଧ ଭକ୍ତ ସର୍ବଦା କୃଷ୍ଣଙ୍କର ଦର୍ଶନ କରନ୍ତି ଯେଉଁ କଥା ବ୍ରହ୍ମ ସଂହିତାରେ କୁହାଯାଇଛି ସନ୍ତ ସଦୈବ ହୃଦୟେଷୁ ବିଲୋକୟନ୍ତି ଏବଂ ଯାହା ଶ୍ରୀକୃଷ୍ଣ ସ୍ୱୟଂ ଭଗବତ ଗୀତାରେ କହିଛନ୍ତି ସର୍ବଥ ପାଣି ପାଦଙ୍କ ସର୍ବତୋ କି ଶିରୋମୁଖମ୍ ଯଦି ପୁଞ୍ଜୀଭୂତ ପୁଣ୍ୟକର୍ମ ଦ୍ୱାରା କେହି ଶୁଦ୍ଧ ଭଗବତ ଭକ୍ତି ସ୍ତରକୁ ଉନ୍ନୀତ ହୁଅନ୍ତି ତାହେଲେ ଶ୍ରୀକୃଷ୍ଣ ସର୍ବଦା ହିଁ ତାଙ୍କ ହୃଦୟରେ ପ୍ରକାଶ ହୁଅନ୍ତି ଯିଏ ଏହି ପ୍ରକାର ସିଦ୍ଧି ଲାଭ କରିଛନ୍ତି ସେ ଦିବ୍ୟ ଆନନ୍ଦରେ ସର୍ବସୌନ୍ଦର୍ଯ୍ୟ ମଣ୍ଡିତ ହୁଅନ୍ତି। ବର୍ତ୍ତମାନ କୃଷ୍ଣ ଭାବନାମୃତ ଆନ୍ଦୋଳନ କୃଷ୍ଣଙ୍କୁ କେନ୍ଦ୍ରରେ ରଖିବାର ଏକ ପ୍ରୟାସ ଅଟେ କାରଣ ଯଦି ତାହା କରାହୁଏ ତାହେଲେ ସମସ୍ତ କାର୍ଯ୍ୟ ଆପେ ଆପେ ସୌନ୍ଦର୍ଯ୍ୟମୟ ଏବଂ ଆନନ୍ଦମୟ ହୋଇ ଉଠିବ କୃଷ୍ଣ ଚେତନା ମଧ୍ୟ ସେଇଭଳି ଭାବରେ ସବୁ ଚାଲିଛି କାର୍ଯ୍ୟ। ତେଣୁ ନଅ ନମ୍ବର ଶୁକ୍ଳ କହୁଛି କେଚିତ୍ ପୁଷ୍ପୈ ଦଳେଇ କେଚିତ୍ ପଲ୍ଲଭୈ ରଙ୍କୁରୈ ଫଳେଇ ଶିଘ୍ଭି ଦୃଶଭିଶ୍ଚ ବୁଭୁଜୁ କୃତଭାଜନା ଏଇଭଳି ଭାବରେ ଅଦ୍ଭୁତ ଖାଦ୍ୟ ଲୀଳା ହେଉଛି ଭୋଜନ ଲୀଳା ହେଉଛି କିଏ କେଉଁଭଳି ଭାବରେ ସବୁ ପାତ୍ରରେ ଖାଦ୍ୟ ରଖିକି ଖାଦ୍ୟ ଗ୍ରହଣ କରୁଛନ୍ତି କେଚିତ୍ ପୁଷ୍ପ ତଳେଇ ଫୁଲର କେଚି ଫୁଲ ଦ୍ୱାରା ବଡ଼ ବଡ଼ ଫୁଲ କ'ଣ ରହିଛି ଫୁଲରେ ମଧ୍ୟ ପ୍ରସାଦ ପାଉଛନ୍ତି ସେ ଖାଦ୍ୟ କ'ଣ କରୁଛନ୍ତି ଦଳେଇ କହିଲେ ପାଖୁଡ଼ା ଦ୍ୱାରା କେଚି ପଲ୍ଲବେଇ ପଲ୍ଲବେଇ ପଲ୍ଲବ କହିଲେ ଯେଉଁ ପତ୍ର ପଦ୍ମପତ୍ର ତ ବହୁତ ରହିଛି ଖାଲି ପଦ୍ମପତ୍ର ଯଦି ସେମାନେ ପାତ୍ର ଖାଦ୍ୟ ଗ୍ରହଣ କରିଥାନ୍ତି ଦେଇ ଯାଇଥାନ୍ତା କିନ୍ତୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଇଏ ଗୋଟେ ଅଲଗା ଭେରାଇଟି ସବୁ ଭେରାଇଟି ଭଲ ଲାଗିବ ସବୁ ଜିନିଷ ଗୋଟିଏ ହେଇଥିଲେ ତାକୁ ଭଲ ଲାଗିବ ନାହିଁ ସେ ଗୋଟେ ତାଙ୍କ ଭିତରେ କମ୍ପିଟିସନ୍ ମୁଁ ଆଉ ଗୋଟେ ଭଲ ସୁନ୍ଦର ଭାବରେ ଖାଦ୍ୟ ଗ୍ରହଣ କରିବା ପାଇଁ ପାତ୍ର ବ୍ୟବହାର କରିବି ଏଇଭଳି ଭାବରେ ଅଲଗା ଅଲଗା ପାତ୍ର ସବୁ ବ୍ୟବହାର କରୁଛନ୍ତି କେଚିତ୍ ପୁଷ୍ପ ଦଳେଇ କେଚିତ୍ ପଲ୍ଲବେଇ ଅଙ୍କୁରେଇ ଫଳେଇ ଅଙ୍କୁର ହେଉଛି ଯେଉଁ ଅଙ୍କୁର ଯେଉଁ ଗଛ ସବୁ ଅଙ୍କୁର ହୁଏ ସେ ଅଙ୍କୁର କେଉଁଥିରେ ଗୋଟେ ଅଙ୍କୁର କରିକିରି ଖାଦ୍ୟ ଗ୍ରହଣ କରୁଛନ୍ତି ଫଳେଇ ଗୋଟେ ଗୋଟେ ଫଳ ଅଛି ଯେଉଁଥିରେ ବି ଫଳରେ ବି ଖାଦ୍ୟ ଗ୍ରହଣ କରିହେବ ସିଘ୍ଭି ବା ଯେଉଁ ଆଣିଥିଲେ ଘରେ ଯେଉଁ ପୁଡ଼ିଆରେ ଆଣିଥିଲେ ସେଇ ପୁଡ଼ିଆରେ ମଧ୍ୟ କିଏ ଖାଉଛନ୍ତି ତୁଗ୍ଭି କିଏ ମଧ୍ୟ ଗଛର ବକଳରେ ଖାଦ୍ୟ ଗ୍ରହଣ କରୁଛନ୍ତି ଦୃଶ୍ୟଦ୍ଭି କେତେଜଣ ମଧ୍ୟ ପଥର ଉପରେ ପଥର ମଧ୍ୟ କେଉଁଠି କେଉଁଠି ରହିଛି ପଥର ଉପରେ ସେମାନେ ତାକୁ ପାଣିରେ ଧୋଇ ଦେଇକି ଖାଦ୍ୟ ଗ୍ରହଣ କରୁଛନ୍ତି ଏହିଭଳି ଭାବରେ ବୁଝୁ କିନ୍ତୁ ଭାଜନା ସେଇମାନେ ଭୋଜନ ପାତ୍ର ତିଆରି କରିକି ଏହିଭଳି ଭାବରେ ଖାଦ୍ୟ ଗ୍ରହଣ କରୁଛନ୍ତି ନାହିଁ ଆମର ଘର ସବୁ ଘରୁ ଜିନିଷପତ୍ର ସବୁ ରହିଛି ଯେଉଁଥିରେ ଖାଦ୍ୟ ଗ୍ରହଣ କରୁଛନ୍ତି ସବୁବେଳେ ସେଇଭଳି ପାତ୍ରରେ ଖାଇବେ ନା ଏଇଠି ତ କିଛି ପାତ୍ର ଆସିନାହିଁ ଏଇଠି ସବୁ ପାତ୍ର ତିଆରି କରିକିରି ସେ ପତ୍ର ଫୁଲ ଫଳ ଇତ୍ୟାଦିରେ କରିକିରି ତା ଦେହରେ ଖାଦ୍ୟ ଗ୍ରହଣ କରୁଛନ୍ତି କିଏ ମଧ୍ୟ ଯେଉଁଥିରେ ବୁଢ଼ିଆକି ଆଣିକିରି ଆସିଲେ ସେ ଶିକାରେ ସେଇଟାକୁ ଖୋଲିକିରି ଖାଉଛନ୍ତି ଏଇଭଳି ଭାବରେ ଖାଦ୍ୟ ଗ୍ରହଣ ଚାଲିଛି ତେଣୁ ବିଶ୍ୱନାଥ ଚକ୍ରପୀଠକୁ କୁହନ୍ତି ସ୍ୱସ୍ୱ ଭାଜନ ନିର୍ମାଣ ବାଳକାନନ୍ ପ୍ରତ୍ୟେକ ଅପୂର୍ବ ରଚନା କୌତୁକ ଇଚ୍ଛା ଏବ ଇତି ଜ୍ଞାନ ସମସ୍ତେ କହୁଛନ୍ତି ଆମେ ଗୋଟେ ନୂଆ ପ୍ରକାର ପାତ୍ରରେ ଖାଦ୍ୟ ଗ୍ରହଣ କରିବୁ ଏଇଭଳି ଭାବରେ ସେ ଗୋଟେ ପତ୍ରରେ ପାଉଛି ମୁଁ ଆଉ ଗୋଟେ ପତ୍ରରେ ପାଇବି ଏଇଭଳି ଭାବରେ ତାଙ୍କ ଭିତରେ କମ୍ପିଟିସନ୍ ହେଇକି ସବୁ ବିଭିନ୍ନ ପ୍ରକାର ପାତ୍ର ଯୋଗାଡ଼ କରିକିରି ଖାଦ୍ୟ ଗ୍ରହଣ କରୁଛନ୍ତି ତେଣୁ ସର୍ବେ ମିଥୋ ଦର୍ଶୟନ୍ତ ସ୍ୱ ସ୍ୱ ଭୋଜ୍ୟ ରୁଚି ପୃଥକ୍ ହସନ୍ତୋ ହାସ୍ୟନ୍ତାଶ୍ଚାଭ୍ୟ ବଜହୁ ସହେଶ୍ୱର ସର୍ବେ ମିଥୋ ଦର୍ଶୟନ୍ତ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସମସ୍ତେ ଜଣେ ଅନ୍ୟ ଜଣଙ୍କୁ ଦେଖାଉଛନ୍ତି ଏଇ ମୋର ଖାଦ୍ୟ ଏଇଭଳି ଭାବରେ ରହିଛି ମୋର ଏଇ ମୁଁ ଆମର ଘରେ ଏଇ ଖାଦ୍ୟ ସବୁ ଆଜି ହେଇଛି ଏଇ ସୁନ୍ଦର ଖାଦ୍ୟ ହେଇଛି ଏଇଭଳି ଭାବରେ ଦେଖାଉଛନ୍ତି ମିଥୋ ଦର୍ଶୟନ୍ତ ଏବଂ ସ୍ୱସ୍ୱ ଭୋଜ୍ୟ ରୁଚି ପୃଥକ୍ ଘରେ ସବୁ ଆସିଛି ତାଙ୍କ ଦୁଧା ଘରୁ ସବୁ ଖାଦ୍ୟ ଆସିଛି କି କେଉଁଭଳି ଭାବରେ ଖାଦ୍ୟ ତିଆରି କରିଛନ୍ତି ତେଣୁ ହସନ୍ତ ହାସ୍ୟନ୍ତଶ୍ଚ ହସି ହସିକିରି ଅନ୍ୟମାନଙ୍କୁ ହସିକିରି ଅଭ୍ୟବଜହୁ ଅଭ୍ୟବଜହୁ କହିଲେ ମଧ୍ୟାହ୍ନ ଭୋଜନ ମଧ୍ୟାହ୍ନ ସମୟ ହୋଇଗଲାଣି ଈଶ୍ୱରଙ୍କ ସହ ଈଶ୍ୱରା ଈଶ୍ୱରଙ୍କ ସହିତ ଖାଦ୍ୟ ଗ୍ରହଣ କରୁଛନ୍ତି ଆମେ କ'ଣ ଭାବିବା ଖାଦ୍ୟ ଗ୍ରହଣ କରୁଛନ୍ତି ଯେ ଯାହା ଯାହା ଆଣିକି ଖାଇଦେବେ ନା ଯିଏ ଯାହା ଆଣିଛି ଖାଇଦେବେ ତାହା ନୁହଁ ଏ ଭଗବାନ ସହିତ ଖାଦ୍ୟ ଗ୍ରହଣ କରୁଛନ୍ତି ତେଣୁ ଏଠି କହୁଛି କୃଷ୍ଣଙ୍କର କେହି ଏକ ସଖା ବେଳେବେଳେ କହୁଥିଲେ କୃଷ୍ଣ ଦେଖ ମୋର ଏଇ ବ୍ୟଞ୍ଜନର ସ୍ୱାଦ କେତେ ମଧୁର ଖାଇ ଖାଇକି କହିବେ କେତେ ବଢ଼ିଆ ହେଇଛି ଏଇଟା ତାହାପରେ ଏବଂ କୃଷ୍ଣ ତାହା ଆସ୍ୱାଦନ କରି ହସୁଥିଲେ କୃଷ୍ଣ କହିବେ ହଁ ତେବେ କାହିଁ ଦେଖିବା ଦେଖିବା ଟିକିଏ କହିକି ଇଏ ଆଗ ଖାଇକିରି ତାଙ୍କୁ ଦେବେ ଇଏ ଆଗ ଖାଇବେ ସେ ଖାଦ୍ୟ ଗୋଟେ ପିଠା ଆସୁଛି ପାଲା ଆସୁଛି ଖାଇ ବଢ଼ିଆ ହେଇଛି ଏଇଟା ହଁ ମୋତେ ଟିକେ ଦିଏ ତାଙ୍କ ତାଙ୍କ ଭିତରେ ସବୁ ହେଉଥିବ ଏଗୁଡ଼ିକ ଅନେକ ଲୀଳା ସବୁ ରହିଛି ତେଣୁ ସେହିପରି ବଳରାମ ସୁଦାମା ଏବଂ ଅନ୍ୟାନ୍ୟ ସଖାମାନେ ମହା ଆନନ୍ଦରେ ଗୃହରୁ ଆଣିଥିବା ସମସ୍ତ ଖାଦ୍ୟ ଭୋଜନ କରୁଥିଲେ ନିଜ ନିଜର ଖାଦ୍ୟ ଖାଇକିରି ଉଠିଗଲେ ତା ନୁହଁ ସବୁ କି ତାକୁ ଦେଉଛନ୍ତି ସେ ତାର ଖାଦ୍ୟ ଗ୍ରହଣ କରୁଛନ୍ତି ଏଇଭଳି ଭାବରେ ଚାଲିଛି କୃଷ୍ଣ ଭଗବାନ ସମସ୍ତଠାରୁ ଅଇଁଠା ଖାଉଛନ୍ତି ଯାଇକି ନେଇକିରି ସମସ୍ତେ କର, ସମସ୍ତେ ଦେଖୁଛନ୍ତି କୃଷ୍ଣ ମୋର ଏଇଟା ବହୁତ ବଢ଼ିଆ ହେଇଛି, ମୋତେ ଟିକେ ଦେଖ କହିକିରି ଭଗବାନ ତା ଧାଇଁବେ ସେଇଟା ଖାଇବା ପାଇଁ, ଏଇଭଳି ଭାବରେ ଚାଲିଛି ଆନନ୍ଦ ଲୀଳା। ତେଣୁ ଏଠି କହୁଛନ୍ତି କିଏ କ'ଣ କରିବ ନା, ଏଇ ସମସ୍ୟାଟା ବହୁତ ବଢ଼ିଆ ହେଇଛି, ମୋତେ ଟିକେ ଦେ ସେ କ'ଣ କରିବ, ଗୋଟେ କ'ଣ ଗୋଟେ ଫୁଲ ମିଶେଇ ଦେଇକିରି ତାକୁ ଦେଇଦେବେ, ଫୁଲଟା ଯେଉଁଟା ଲାଗିବ ପିତା ଲାଗିବ ସେ ଫୁଲଟା, ଜାସ୍ମିନ୍ କ'ଣ ରହିଛି ସବୁ ବିଭିନ୍ନ ପ୍ରକାର ଫୁଲ ସବୁ ରହିଛି, ଫୁଲଟା ମିଠା ଲାଗିବନି ପିତା ଲାଗିବ, ସେ ତା ଦେହରେ ମିଶେଇ ଦେଇକି ଦେଇଦେବେ ଭାଇ, ନହେଲେ ବଢ଼ିଆ ହେଇଛି ଆଉ ଯେତେବେଳେ ସେ ଖାଇବ ମୁଖ ବିକାର ହେଇଯିବ, ବିକାର ହେଲେ ସେମିତି ଦୁଇ ଜଣ ହସିବେ ବା ଅନ୍ୟ ମଧ୍ୟ ହସିବେ। ଏ ଚ ଶବ୍ଦ, ଏଠି ଚ ଶବ୍ଦ ରହିଛି ନା, ସର୍ବେ ମିଥୋ ଦର୍ଶୟନ୍ତ ସ୍ୱ ସ୍ୱ ବର୍ଗୀୟ ରୁଚି ପୃଥକ ହସନ୍ତୋ ହାସ୍ୟନ୍ତ ଚ, ଚ ଶବ୍ଦର ଅର୍ଥ କ'ଣ ହେଉଛି ନା, ଚ ଶବ୍ଦରେ ଦେଇଥିବା ବ୍ୟକ୍ତି ଖେଳରେ 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 ହଁ ସେ ଯେଉଁ ଦେଇଥିବ ହଁ ସବୁ କ'ଣ ଫୁଲ ଫୁଲଟେ ମିଶେଇ ଦେଇଥିବ, ସେଇଟା ପିତା ଲାଗିବ ପାଟି ପିତା କରି ତାକୁ ବାଡ଼ିବ, ବାଡ଼ିଲା ବୋଲି ସେ ଧାଇଁବ, ଏଇଭଳି ଭାବରେ ଖେଳ ଚାଲିଛି, ଖାଦ୍ୟ ଗ୍ରହଣ ଚାଲିଛି, ଖେଳ ମଧ୍ୟ ଚାଲିଛି, ଭଗବାନ ମଧ୍ୟ ତାଙ୍କର ମହିଠାକୁ ଖାଉଛନ୍ତି, ଏଭଳି ଆନନ୍ଦ ଏଭଳି ଲୀଳା ଭଗବାନ କରୁଛନ୍ତି। ବ୍ରହ୍ମାଣ୍ଡ କି ଆଶ୍ଚର୍ଯ୍ୟ ହେଲି ଭଗବାନ, ନାଇଁ ଭୋଗ ଲଗାଇବା ପାଇଁ କେତେ ପ୍ରକାର ସବୁ ନିଷ୍ଠା ରହିଛି, କେତେ କ'ଣ ରହିଛି, କିନ୍ତୁ ସିଏ ଆଜି ସେଙ୍କ ବାଳକମାନେ ଗୌଡ଼ମାନଙ୍କର ଆଉ ସେଠି ବ୍ରାହ୍ମଣମାନେ ଅଛନ୍ତି, ବିଭିନ୍ନ ଅନ୍ୟ ସବୁ ଅନ୍ୟ ଜାତିର ମଧ୍ୟ ଅଛନ୍ତି, ତେଣୁ ସମସ୍ତଙ୍କୁ ତାଙ୍କଠାରୁ ଖାଦ୍ୟ ଗ୍ରହଣ କରୁଛନ୍ତି, ତେଣୁ ବ୍ରହ୍ମା ମୋହିତ ହେଇଗଲେ, ଇଏ ପ୍ରକୃତିର ଭଗବାନ ଆଉ କିଏ ଡୁପ୍ଲିକେଟ୍, ମୁଁ ଭାବିଲି ବ୍ରହ୍ମାଙ୍କର ମୋହ ହେଇଗଲା। ତେଣୁ ଏଇଠି କୁହାଯାଉଛି ସେ ଯେଉଁ ଖାଦ୍ୟ ଗ୍ରହଣ ଚାଲିଛି ଏଇଭଳି ଭାବରେ ତାକୁ ବିସ୍ତାର ଭାବେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। ବିଭ୍ରତ ବେଣୁ ଜଠର ପଟୟୋ ଶୃଙ୍ଗବେତ୍ରୟ ଶୃଙ୍ଗବେତ୍ରେ ଚ କକ୍ଷେ ବାମେ ପ୍ରାଣୌ ମସୃଣ କବଳଂ ତତ୍ଫଳାନି ଅଙ୍ଗୁଳେଷୁ ତିଷ୍ଠନ୍ ମଧ୍ୟେ ସ୍ୱପରି ସୃଦୋ ହାସନ୍ନ ଭବିଷ୍ୟ ସ୍ୱର୍ଗେ ଲୋକେ ମିଶତି ବିଭୁଜେ ଯଜ୍ଞ ଭୂପାଳ କେଳି। ଏଭଳି ଭାବେ ଖାଦ୍ୟ ଗ୍ରହଣ ଲୀଳା ହେଉଛି, କିଭଳି ଭାବରେ ନା ବିଭ୍ରତ ବେଣୁ, ବେଣୁକୁ କ'ଣ କରିଛନ୍ତି ଜଠର ପଟେଇବ, ବେଣୁକୁ ଏଠି କୁହାଯାଉଛି ଦକ୍ଷିଣ ପୋଖରୀ, ଦକ୍ଷିଣ ପୋଖରୀରେ ପୋଷିଛନ୍ତି ବେଣୁ, ବିଭ୍ରତ ବେଣୁ ଜଠର ପଟେଇବ ଶୃଙ୍ଗ ବେତ୍ରେ ଚକ୍ଷେ, ସିଂହ ସିଂହ ଯେଉଁ ରହିଛି ସିଂହ ଏବଂ ବେତ୍ର ଏଇଟାକୁ କିଭଳି ଭାବେ ରଖିଛନ୍ତି, ବାମ ବାମ କାଖରେ ରଖି ଧରିଛନ୍ତି ସିଂହ ବେତ୍ର ବାମ କାଖେ, ତେଣୁ ବାମ ପାଣରୁ ମସୃଣ କବଳମ, ବାମ ପାଣିରେ ମସୃଣ କବଳ ଦହ୍ୟନ ଦହ୍ୟନ ନେଉଛନ୍ତି, ଆମର ଆଜି ଦହି ବନ୍ଦ ନା ଭଗବାନ ଦହ୍ୟନ ଚାଲିଛି, ବାମ ପାଣରୁ ମସୃଣ କବଳମ ତା'ର ଫଳାହାନି ଅଙ୍ଗୁଳିଶୁ, ତା ଫଳ ଯେଉଁ ରହିଛି ବିଭିନ୍ନ ପ୍ରକାର ଆଚାର ସବୁ ରହିଛି ଅଙ୍ଗୁଳି ସନ୍ଧିରେ ସବୁ ଆଚାରକୁ ରଖିଛନ୍ତି, ଏଇଭଳି ଭାବେ ତିଷ୍ଠନ ମଧ୍ୟ ସ୍ୱପରି ଶୁଦ୍ଧ ଭଗବାନ ମଝିରେ ଏଇଭଳି ଭାବରେ ଖାଦ୍ୟ ଗ୍ରହଣ କରୁଛନ୍ତି, ବାମ ହାତରେ ନେଇଛନ୍ତି ଅନ୍ନ ଦହି ଅନ୍ନ ନେଇଛନ୍ତି, ଡାହାଣ ପୋଖରୀରେ ରଖିଛନ୍ତି ବେଣୁକୁ ଏବଂ ସମସ୍ତେ ଏଇଭଳି ଭାବେ ରଖିଛନ୍ତି, ସମସ୍ତଙ୍କ ପାଖରେ ରହିଛି ବେଣୁ ରହିଛି, ସମସ୍ତଙ୍କ ପାଖରେ ସିଂହା ରହିଛି, ସମସ୍ତଙ୍କ ବେତ ରହିଛି, ସମସ୍ତେ ଏମିତି ଧାରଣ କରିଛନ୍ତି ରଖିଛନ୍ତି, ବାମ ଗୋଟରେ ବାମ କାଖରେ ଧାରୁଛନ୍ତି କ'ଣ ସିଂହା ଏବଂ ବେତକୁ ଏବଂ ବାମ ହାତରେ ଭଗବାନ କ'ଣ କରୁଛନ୍ତି ମସୃଣ କବଳ ଦହି ଅନ୍ନକୁ ଧରିକିରି ତତ୍ ଫଳାହାନି ଅଙ୍ଗୁଳି ସେ ଅଙ୍ଗୁଳ ମଧ୍ୟରେ ଯେଉଁ ରହିଛି ତାହେଲେ ସବୁ ଫଳକୁ ରଖିଛନ୍ତି ଭଗବାନ, ଏଭଳି ଖାଦ୍ୟ ତିଷ୍ଠନ ମଧ୍ୟ ଏହିସବୁ ଚାରିପଟେ ରହିଛନ୍ତି, ହଜାର ହଜାର ସାଙ୍ଗ ବାଳକମାନେ ରହିଛନ୍ତି ତାଙ୍କ ମଝିରେ ସ୍ୱପରି ସୁହୃଦ ଅତ୍ୟନ୍ତ ସୁହୃଦ ତାଙ୍କର ସିଏ ଭଗବାନ ତାଙ୍କର ସୁହୃଦ ସିଏ ମଧ୍ୟ ତାଙ୍କର ସୁହୃଦ ଏହିଭଳି ଭାବରେ ହାସନ ନର୍ମ ବିଶ୍ୱେଇ ଥଟା ମଜା ଚାଲିଛି, ହସ ହସ ପରିହାସ ଚାଲିଛି ଥଟା ମଜା ଚାଲିଛି, ସେହି ଭଗବାନ କହୁଛନ୍ତି ସେହି ଭଗବାନ ନିଜର ବ୍ୟକ୍ତି ଏମାନେ ସବୁ ସେଇ ଏଇଟାକୁ ଦେଖିକି ସ୍ୱର୍ଗ ଲୋକେ ମିଶତି ବିଭୁଜେ ଯଜ୍ଞ ଭୂ ପାଳ କେଳି,
ଭଗବାନ ଯିଏକି ଯଜ୍ଞ ଭୋଗ ଯଜ୍ଞରେ ଖାଦ୍ୟ ଗ୍ରହଣ କରନ୍ତି, ଯଜ୍ଞ ଶିଷ୍ଟା ଶୁଣୁଛନ୍ତୁ, ଯଜ୍ଞରେ ଖାଦ୍ୟ ଗ୍ରହଣ କରନ୍ତି, କିନ୍ତୁ ଆଜି ଭଗବାନ ଏହିଭଳି ଭାବରେ ସାଙ୍ଗ ବାଳକମାନେ ଖାଦ୍ୟ ଗ୍ରହଣ କରୁଛନ୍ତି, କେତେ ଭାଗ୍ୟ ତାଙ୍କର, ଭଗବାନ ସହିତ ଭଗବାନ ତାଙ୍କୁ ଖାଦ୍ୟ ଦେଉଛନ୍ତି, ସିଏ ତାଙ୍କୁ ଖାଦ୍ୟ ଦେଉଛନ୍ତି। ମଧୁମଙ୍ଗଳ ଲଡ଼ୁ ଖାଇବା ପାଇଁ ବହୁତ ଆଗ୍ରହ, ଛଳେ ବଳେ ଲଡ଼ୁ ଖାଏ ଶ୍ରୀ ମଧୁମଙ୍ଗଳ କଥା ଅଛି ନା, ତେଣୁ ଭଗବାନ ଆଣିଥିବେ ଲଡ଼ୁ ଆଣିଥିବେ ତା ପାଇଁ ମଧୁମଙ୍ଗଳ ପାଇଁ, ସମସ୍ତଙ୍କ ପାଇଁ ସବୁ ରହିଛି, ଭଗବାନଙ୍କର ଯେଉଁ ରହିଛି ଯେତିକି ଆଣିଥିବେ ସେ ସରିବ ନାହିଁ, ଯେତେ ନେନେ ମଧ୍ୟ ସେ ସରିବ ନାହିଁ, ସେ ସେଇଭଳି ଭାବେ ରହିଥିବ। ଏ ଭଗବାନଙ୍କର ଇଏ ପୂର୍ଣ୍ଣ ସିଏ, ତେଣୁ ସେ କ'ଣ କରିବେ, ଏଇଟା ଆଉ ଅଛି ନା, ସରିଗଲା ବସ୍ତୁ ସବୁ ନା, ଏସବୁ ଚାଲିଛି, ବହୁତ କଥା ରହିଛି ଆ ଭିତରେ। କେତେ ସାଙ୍ଗ ବାଳକମାନଙ୍କ ସହିତ ହସ ଖେଳ ଚାଲିଛି। ଯଦି ମଧୁମଙ୍ଗଳ ବ୍ରାହ୍ମଣ ଆଙ୍କର ସନ୍ଦୀପନିକ ପୁତ୍ର ନା ମଧୁମଙ୍ଗଳ, ତେଣୁ ସିଏ ଯେଉଁ କ'ଣ କରିବେ, ମଧୁମଙ୍ଗଳ ଚାହାନ୍ତି ଲଡ଼ୁ ଖାଇବା ପାଇଁ, ଛଳେ ବେଳେ ଲଡ଼ୁ ଖାଏ ସେ ମଧୁମଙ୍ଗଳ ଖାଇଛି ନା, ତେଣୁ ଭଗବାନ କ'ଣ କରିବେ, କହିବେ ଦେଖ ମାଙ୍କଡ଼ ଆସୁଛି, ସେତେବେଳେ ସେମାନେ ଅନୁସାର କରିଦେବେ, ସେତେବେଳେ ଭଗବାନ କ'ଣ କରିବେ, ତାଙ୍କର ଖାଦ୍ୟକୁ ରଖିଦେବେ ମଧୁମଙ୍ଗଳ ପାଖରେ। ହଁ ମଧୁମଙ୍ଗଳ କହାରେ ମୁଁ ଏଥିରେ କିଏ ଖାଦ୍ୟ ରଖିଲା, ଇଏ ଘୋଡ଼ ପିଲାମାନେ ମୁଁ ଏ ଖାଦ୍ୟ ଖାଇବି ଖାଇବି ଭାବରେ ଚାଲିଛି ତାଙ୍କର ହସଖୁସି ଚାଲିଛି, ଏଇଭଳି ଭାବରେ ସବୁ ଚାଲିଛି, ବହୁତ ରହିଛି। ନର୍ମଭି କହିଲେ ବହୁତ ଥଟ୍ଟା ପରିହାସ ସବୁ ଚାଲିଛି, ବିଭିନ୍ନ ଆଚାର୍ଯ୍ୟମାନେ ସେସବୁ କହିଛନ୍ତି କ'ଣ କ'ଣ ନର୍ମଭି କିଭଳି ଭାବରେ ସବୁ ହସ ଇଏ କରୁଛନ୍ତି, କିଭଳି ଭାବରେ ସବୁ ଥଟ୍ଟା ପରିହାସ କରୁଛନ୍ତି, କିଏ କ'ଣ ସବୁ କଥା କହୁଛନ୍ତି, ଏଇଭଳି ଭାବରେ ଚାଲିଛି ଖାଦ୍ୟ ଗ୍ରହଣ। ତେଣୁ ତତ୍ଫଳାନି ଅଙ୍ଗୁଳିଶୁ କହିଲେ ଆଚାର୍ଯ୍ୟମାନେ କହିଛନ୍ତି କିଭଳି ଭାବରେ ନା ଲେମ୍ବୁ ଆଁଳା ଅଁଳା ଆଚାର ଏସବୁ ରହିଛି, ବିଭିନ୍ନ ପ୍ରକାର ଆଚାର ସବୁ ରହିଛି, ଭଗବାନ ଏଇଭଳି ଭାବରେ ଆଙ୍ଗୁଳି ସନ୍ଧିରେ ସବୁ ରଖିକରି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ଏଇଟାକୁ ଦେଖୁଛନ୍ତି ଭଗବାନ। ସ୍ୱର୍ଗ ଲୋକେ ମିଶୁଛି ବିଭୁଜେ, ଭଗବାନ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ଏଇଟାକୁ ସ୍ୱର୍ଗରେ ଦେଖୁଛନ୍ତି। ଯଜ୍ଞଭୁ ପାଳ କେଳି ଯିଏକି ଯଜ୍ଞରେ ଖାଦ୍ୟ ଗ୍ରହଣ କରନ୍ତି, ଆଜି ତାଙ୍କର ଏଇଭଳି ଭାବରେ ବାଳକେଳି ଚାଲିଛି ପିଲାମାନଙ୍କ ସହିତ, କିଛି ନାହିଁ କଥା କହୁଛନ୍ତି, ଯେତେବେଳେ ଦହିଅନ୍ନ ପାଟିରୁ ମଧ୍ୟ ଦହିଅନ୍ନ ପାଟିରୁ ବାହାରିକି କୃଷ୍ଣଙ୍କ ଶରୀରରେ ପଡ଼ୁଛି, ଏଭଳି ଭାବରେ ମଧ୍ୟ ସବୁ କଥା ରହିଛି, ବହୁତ କଥା ରହିଛି। ତେଣୁ ଏଇଟାକୁ ଦେଖି ସ୍ୱର୍ଗରେ ଦେଖିକରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଭଗବାନ ତାଙ୍କୁ ଆମେ କିଭଳି ଭାବେ ଭୋଗ ଲଗାଉଛେ, କିନ୍ତୁ ସିଏ ଆଜି ଭଗବାନ ଏଭଳି ଭାବରେ ଖାଦ୍ୟ ଗ୍ରହଣ କରୁଛନ୍ତି, ଦେବତାମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ବ୍ରହ୍ମା ଏବେ ମୋହ ହେଇଯିବେ। ତେଣୁ ପ୍ରଭାତରେ କହୁଛନ୍ତି ପ୍ରଭୁପାଦ ମହାରାଜ, ଶ୍ରୀକୃଷ୍ଣ ଯେତେବେଳେ ତାଙ୍କ ସଖା ଗୋପାଳ ବାଳକମାନଙ୍କ ସହ ଭୋଜନ କରୁଥିଲେ, ସେତେବେଳେ ଗୋଟିଏ ଭ୍ରମର ସେ ଲୀଳାରେ ଅଂଶଗ୍ରହଣ କରିବା ପାଇଁ ସେଟାକୁ ଉଡ଼ି ଆସିଲା, ଗୋଟେ ଭ୍ରମର ଗୋଟେ ଆସି ପହଞ୍ଚିଗଲା। ତେଣୁ କୃଷ୍ଣ ପରିହାସ କରି କହିଲେ, ତୁମେ ଏଠାରେ ଆମର ବ୍ରାହ୍ମଣ ସଖା ମଧୁମଙ୍ଗଳକୁ ବିରକ୍ତ କରିବା ପାଇଁ କାହିଁକି ଆସିଛ, ତୁମେ କ'ଣ ବ୍ରାହ୍ମଣ ହତ୍ୟା କରିବାକୁ ଚାହଁ, ତାହା ଭଲ କାର୍ଯ୍ୟ ନୁହେଁ। ସମସ୍ତ ବାଳକମାନେ ସେତେବେଳେ ସେହି ପରିହାସକୁ ଉପଭୋଗ କରି ଆନନ୍ଦରେ ହସି ହସି ଭୋଜନ କରୁଥିଲେ। ପୂର୍ବରୁ କୁହାଯାଇଛି ନା ସବୁ ଆକର୍ଷିତ ହେଇକି ଆସୁଛି, ଏଭଳି ରହିଛି ଶୋଭା ରହିଛି, ପଦ୍ମ ଫୁଲର ଗନ୍ଧ ସବୁ ରହିଛି, ଅଳିମାନେ ଭ୍ରମଣମାନେ ସବୁ ଆକର୍ଷିତ ହେଇକି ଆସୁଛନ୍ତି, ପକ୍ଷୀମାନେ ବହୁତ ସୁନ୍ଦର ଭାବରେ ନାଦ ପକ୍ଷୀ ପୂଜନ କରୁଛନ୍ତି, ଏସବୁ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା। ଯେମିତି ଉପଭଦ୍ର ସୁବାସ ଆସୁଛି, ଉପଭଦ୍ର ସୁବାସ ପଦ୍ମଗନ୍ଧ ଏଭଳି ଭାବରେ ରହିଛି, ତେଣୁ ବ୍ରହ୍ମରମାନେ ଉଡ଼ୁଛନ୍ତି ବା ବାନର ମାଧ୍ୟମରେ ସେ ପାଖରେ ବସିଛନ୍ତି, ତେଣୁ ଏଇଭଳି ଭାବରେ ସେତେବେଳେ ସ୍ୱର୍ଗ ଲୋକର ଅଧିବାସୀମାନେ ବିସ୍ମାନିତ ହୋଇ ଭାବୁଥିଲେ, ଯଜ୍ଞଭୁ ଭଗବାନ କିପରି ଜଣେ ସାଧାରଣ ନରଶିଶୁ ପରି ନିଜ ସଖାମାନଙ୍କ ସହିତ ବଣରେ ଭୋଜନ କରୁଛନ୍ତି। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ, ଭଗବାନ ଯିଏ ସମସ୍ତେ ତାଙ୍କୁ ଭୋଗ ଲଗାଉଛନ୍ତି, ବ୍ରହ୍ମା ବରୁଣ ଇନ୍ଦ୍ର ସମସ୍ତେ ଭଗବାନଙ୍କୁ ଖାଦ୍ୟ ଦେଉଛନ୍ତି, ଭୋଗ ଲଗାଉଛନ୍ତି, ଭୋଗ ଲଗିଲା ପରେ ସେଇଟାକୁ ପ୍ରସାଦ ହିସାବରେ ଗ୍ରହଣ କରୁଛନ୍ତି, କିନ୍ତୁ ଇଏ ବାଳକମାନେ ଏମାନେ କ'ଣ କହୁଛନ୍ତି, ନିଜେ ଖାଇକି ଭଗବାନ ଦେଉଛନ୍ତି, ତାଙ୍କ ଏଇଟାକୁ ଦେଉଛନ୍ତି, ଭଗବାନ ଦେଉଛନ୍ତି ସେ ତାଙ୍କ ଖାଦ୍ୟ ଗ୍ରହଣ କରିବା ପାଇଁ। ଭାଇ ଆଜି ଏଇଟା ବହୁତ ବଢ଼ିଆ ହେଇଛି କିନ୍ତୁ ମୁଁ ତୁମକୁ ଦେବି ନାହିଁ, ବହୁତ ପ୍ରକାର ଥଟା ପରିହାସ ଚାଲିଛି, ଥଟା ପରିହାସ ମୁଁ ତୁମକୁ ଦେବି ନାହିଁ। ହଁ ମୋତେ ଦେବ ଭଗବାନ କହିବେ ନା ମୁଁ ଦେବି ଗୋଟେ ସର୍ତ୍ତରେ, କ'ଣ ନା ତୁମେ ଯଦି ସବୁ ଯାହା ଖାଇବେ ତାହେଲେ ମୁଁ ଦେବି, ନହେଲେ ଦେବି ନାହିଁ। ଏଇଭଳି ଭାବରେ ବହୁତ ଥଟା ପରିହାସରେ ଖାଦ୍ୟ ଗ୍ରହଣ ଚାଲିଛି। ହଁ ମଧ୍ୟାହ୍ନ ସମୟ ହେଇଗଲାଣି, ଖାଦ୍ୟ ଗ୍ରହଣ ଚାଲିଛି, ତ ନର୍ମେଇ ଅନେକ ପ୍ରକାର ଥଟା ପରିହାସ ଚାଲିଛି। ସାଙ୍ଗ ବାଳକମାନେ କି କ'ଣ ସବୁ ଖାଦ୍ୟ ଆଣିଛନ୍ତି, ଏଇଭଳି ଭାବରେ ଖାଦ୍ୟ ଗ୍ରହଣ ଚାଲିଛି। ସେ ସିଦ୍ଧସ୍ୱାମୀ କହୁଛନ୍ତି, ଯଜ୍ଞଭୋଗ ପି ତେସୁ ବୁଝେ ବିଲ୍ୱାଦି ଫଳାନି ଆଚାର। ଯଦିଓ ସେ ଯଜ୍ଞରେ ଖାଦ୍ୟ ଗ୍ରହଣ କରନ୍ତି କିନ୍ତୁ ସିଏ ଆଜି ସାଙ୍ଗ ବାଳକମାନଙ୍କ ତାଙ୍କର ଅଇଣ୍ଠାକୁ ମଧ୍ୟ ଖାଉଛନ୍ତି, ଏବଂ ଆଚାରମାନଙ୍କର ଭିତରେ ବେଲ ବେଲ ଆଚାର ମଧ୍ୟ ରହିଛି, ଅନେକ ପ୍ରକାର ଆଚାର, କିଏ କହୁଛି ଲିମ୍ବ ଆଚାର, କ'ଣ ଲେମ୍ବୁ ଆଚାର, କି ଆଁଳା ଆଚାର, କିଏ କେଉଁ ଆଚାର ସବୁ କହୁଛନ୍ତି ଆଚାର୍ଯ୍ୟମାନେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଖାଦ୍ୟ ଗ୍ରହଣ ଚାଲିଛି। ତେଣୁ ପରଶ୍ଳୋକରେ କୁହାଯାଉଛି, ଭାରତୈବ ବର୍ଷପେଷୁ ଭୁଞ୍ଜାନେଷୁ ଅଚ୍ୟୁତାତ୍ମସୁ ବର୍ଷା ସ୍ତନ୍ତର୍ବନେ ଦୂରଂ ବିବିଶୁ ଶୃଣଲୋହିତା। ଏଇଭଳି ଭାବରେ ଖାଦ୍ୟ ଗ୍ରହଣ କରୁଛନ୍ତି, ମଜି ଯାଇଛନ୍ତି, ଥଟା ମଜା ପରିହାସ ଚାଲିଛି, ଖାଦ୍ୟ ଗ୍ରହଣ ଚାଲିଛି। ତେଣୁ ଭାରତୈବ, ଏହି ସମୟରେ ସୁଖଦେବ ଗୋସ୍ୱାମୀ ସେ ସମ୍ବୋଧନ କରୁଛନ୍ତି ପରୀକ୍ଷିତ ମହାରାଜ, ଭାରତ ଭାରତୈବ ଏବଂ ବର୍ଷପେଷୁ, ବର୍ଷ ବର୍ଷକୁ ଯେଉଁ ପାଳନ କରନ୍ତି, ବର୍ଷ ମାନେ ଏଇଠି ରହିଛନ୍ତି, ବର୍ଷାମାନେ ସେଠି ବନ୍ଧା ହେଇଛି, ସେମାନେ ବାନ୍ଧିଛନ୍ତି ବା ସେଇ ଗଛ ପାଖରେ ଲଗେଇ ରଖିଦେଇଥିଲେ କି କ'ଣ ଯାହା ବି ହେଉ, ବାଣିଜ୍ୟରେ ତ ସେ ଯାଇପାରିବେ ନାହିଁ, ବନ୍ଧା ହେଇନଥିଲେ, ସେଇ ପାଖାପାଖି ସେ ଗଛ ପାଖରେ ତାକୁ ରଖିଦେଇଛନ୍ତି ବା କେମିତି କ'ଣ ଗୋଟେ କରିଥିଲେ। ତେଣୁ ବର୍ଷାମାନେ କ'ଣ ଭୁଞ୍ଜାନେଷୁ ଅଚ୍ୟୁତାତ୍ମସୁ, ତେଣୁ ସାଙ୍ଗ ବାଳକମାନେ ଯେଉଁ ରହିଛନ୍ତି ସେମାନେ ଯେଉଁ ଭୁଞ୍ଜାଣ ତାଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି, ବହୁତ ଡେରି ହେଇଗଲାଣି, ଭୋକ ବି ବହୁତ ହେଉଛି, ଯାହା ବି ହେଉ ଭଗବାନ ସହିତ ଆଉ ଅଚ୍ୟୁତାତ୍ମସୁ, ଏ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି କିନ୍ତୁ ଅଚ୍ୟୁତ ଆତ୍ମା, ତାଙ୍କର ଆତ୍ମା ଭଗବାନ ପାଖରେ ରହିଛି, ଅଚ୍ୟୁତଙ୍କ ପାଖରେ ରହିଛି, ସିଏ କେମିତି ସୁଖ ପ୍ରାପ୍ତ ହେବେ ଏ କଥା ତାଙ୍କର ମନରେ ରହିଛି। ନିଜ ସୁଖ ବାଛା ନାହିଁ, ଭକ୍ତମାନଙ୍କର ନିଜ ସୁଖ ବାଛା ନଥା, ସେମାନେ ଚାହାନ୍ତି କୃଷ୍ଣଙ୍କୁ କେମିତି ସୁଖ ଦେବେ। ଯେଉଁ ଖାଦ୍ୟ ରହିଛି ଯଦି ଦେଖିଦେଲେ ବଢ଼ିଆ ସୁସ୍ୱାଦ ରହିଛି, କିନ୍ତୁ କୃଷ୍ଣଙ୍କୁ କେମିତି ଖାଇବାକୁ ଦେବେ, ନିଜେ ନ ଖାଇଲେ ନାହିଁ ପଛକେ କୃଷ୍ଣଙ୍କୁ ଦେବେ, ଏଇଭଳି ଭାବରେ ଚାଲିଛି। ଅଚ୍ୟୁତ ଆତ୍ମା ବୋଲି କୁହାଯାଉଛି ସମସ୍ତେ ସେଇଭଳି ଭାବରେ। ତେଣୁ ବର୍ଷାସ୍ତୁ ଅନ୍ତର୍ବନେ ଦୂରଂ, କିନ୍ତୁ ଏହିଭଳି ଭାବରେ ଯେତେବେଳେ ଚାଲିଥିଲା ହେ ଭାରତ ହେ ପରୀକ୍ଷିତ, ବର୍ଷାମାନେ କ'ଣ କଲେ ଅନ୍ତର୍ବନେ ଦୂରଂ, ବର୍ଷାମାନେ ଘାସ ଚାରି 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 ପଳେଇଗଲେ, ଦୂରକୁ ପଳେଇଗଲେ, ବିଭିଷୁ ତୃଣଲୋଭିତା, ତୃଣ ଲୋଭରେ ବର୍ଷାମାନେ ଆଗକୁ ଆଗକୁ ପଳେଇ ପଳେଇ ଭିତରକୁ ପଳେଇଗଲେ, ବନ ଭିତରୁ ପଳେଇଗଲେ, ବିଭିଷୁ ଅନ୍ତର୍ବନେ ବନ ଭିତରୁ ପଳେଇଗଲେ। ତେଣୁ ଏଇଟାକୁ ମଧ୍ୟ ସେମାନେ ଦେଖିପାରୁନାହାନ୍ତି। ଏଣୁ ଏଇଠି କୁହାଉଛି ଯେ ବିଶ୍ୱନାଥ ଚକ୍ରପୀଠକୁ ଅଚ୍ୟୁତେ ଭଗବତୀ ଆତ୍ମା ମନ ଦେଶାଙ୍ଗ ତଥା ଭୂତେଶୁ, ତାଙ୍କର ମନଟା ଆମେ ଖାଦ୍ୟ ଗ୍ରହଣ କରିକି ଆନନ୍ଦ ପ୍ରାପ୍ତ ହେବା ସେଇଟା ନୁହଁ, ଅଚ୍ୟୁତ କେମିତି ଆନନ୍ଦ ପ୍ରାପ୍ତ ହେବେ, ଅଚ୍ୟୁତଙ୍କୁ ଆମେ ଖାଦ୍ୟ ଦେବା, ଏଇଭଳି ଭାବରେ ତାଙ୍କର ଅଚ୍ୟୁତ ଆତ୍ମେଶୁ ବୋଲି କୁହାଯାଇଛି। ତେଣୁ ଏଠି ଭାରତ ଶବ୍ଦ କହିବାର ଅର୍ଥ ହେଉଛି କ'ଣ, ଭାବ ନା ମହାନନ୍ଦ ସମୟ ମହାଶୋକାପାତ ଦୁଃଖେନ ସମ୍ବୋଧନ, ଏଭଳି ଆନନ୍ଦ ଚାଲିଛି କିନ୍ତୁ ବହୁତ ବଡ଼ ଦୁଃଖ ଆସି ପହଞ୍ଚିଯିବ, ବହୁତ ବଡ଼ ଦୁଃଖ ଆସି ପହଞ୍ଚିଯିବ, ସେଇଥିପାଇଁ ଭାରତ ସମ୍ବୋଧନ କଲେ। ଭରତ ବଂଶ୍ୟାନାଂ ତତ୍ ପିତା ମହାନାଂ ଶ୍ରୀ ଯୁଧିଷ୍ଠିରାଦୀନାଂ ତଦୃଶ ରାଜସ୍ୱୟମେବ ରାଜଭୋଗାଦି ସୁଖେ ବନବାସରେ ଦୁଃଖମାପତିତମ। ଯେଉଁଭଳି ଭାବରେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିଥିଲେ, ସମଗ୍ର ପୃଥିବୀର ସମ୍ରାଟ ସେ ହେଇଥିଲେ, କିନ୍ତୁ ତଥାପି ତାଙ୍କୁ ପୁଣି ବନବାସ କରିବାକୁ ପଡ଼ିଲା, ଦୁଃଖ ଆସି ପହଞ୍ଚିଗଲା। ସେଇଭଳି ଭାବରେ ଏ ସୁଖ ସମୟରେ ଦୁଃଖ ଆସି ପହଞ୍ଚିଯିବ, ଏଇ ଚିନ୍ତାରେ ଭାରତ ବୋଲି ସମ୍ବୋଧନ କରୁଛନ୍ତି। श्रीकृष्णैक रसिकेषु रसविशेष आविर्भावाय तदिच्छया प्राय तथैव भवति इति भाव भगवान का इच्छा। ये बोले लाटी कहें कि भगवान कले आसव कथा आम आगे कहवा ना कि सब कह आस भगवान चाहूँगी सीटा ब्रह्मा ये भाव चोरी कर भगवान चाहते भगवान न चाहते कौन नहीं पारे ब्रह्मा आ ब्रह्मा जो मैं ने कौन ओरिजिनल रावण जो सीता कौन ओरिजिनल सीता से भार माया बाछुरी माया सांग बाड़क मान सब ने ब्रह्मा ने ओरिजिनल को नहीं पारे ना सी एम अप्राकृत वस्तु सब वृंदावन शख बाज अप्राकृत शख सबकि जय श्री श्री गौनीताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्ण चंद्र श्री श्री लक्ष्मी नृसिंह देव जी जय श्री गोपाल महाराज। तेणु ये रही भगवान इच्छा रहा हूँ बहुत कथा रही लीला बहुत कथा रही सुखदेव गोस्वामी समाधिग्रस्त हो जाते से वर्णन करते आस्ते तेणु यही भाव में वर्षा मान अंतर्मने दूरम विभिषु तृणलोभिता तृणलोभ से आगु 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 पड़ेगी लवण भितर पड़े गला देखा गले ना ये बस सांग बाड़क मैंने भगवान निजे खाद्य ग्रहण करगवान सब जानती भगवान अद्भुत लीला आम जानी भविष्य कौन हम आम जानचे कत कौन हम आमर कि भगवान सब जानते वेदाहम समुदिता वर्तमान चार्जुन भविष्या च भूता मांत वेदन कश्चन एमती किसी ना जहाँ भगवान जानते ना ये अलग अजाणत हो गला सब भगवान सब जानते भगवान किंतु ये लीला लीला प्रकाश जो लीला को स्मरण कीर्तन कर श्रवण करक्त मैंने आनंद 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 बुद्धिवर्धन हम आनंद बढ़ी बढ़ जब तर ये भाव लीला भगवान तेणु भगवान व्यवस्था करदे ब्रह्मा नहीं गले ब्रह्मा नहीं गले वर्षा मान गले भगवान चाहिए बर्तमान बाड़क मैंने देखु सांग बाड़क मैंने देखु तेणु समस्त आखि मानने समस्त ध्यान आसला अरे बसा ना बसा ना बसा कड़ गले बसा कड़ गले सबसे दृष्ट वय संतान जो देखीदे आम बसा ना तेणु समस्त भय आसीगला भय सन्त भय थरिया लगे सन्तान उचे कृष्णे कृष्णस्य भी भयम तेणु कृष्ण को सी कौन जहाँ को भय मत भय करे से कृष्ण ताखे ये भयभूत होकर कृष्ण जी कि कृष्ण जहाँ को भय मत भय करती भी भयम मृत्यु भय करती भगवान ये भगवान तेणु देखिले भगवान जो देखिले सांग बाड़क मैंने भयरे आउ खाद्य फाद्य किसी बंद कर हस खुशी मजा चलता के सब बंद हो गला चुपचाप हो गए मन दुख से कंदन करने बस कांदी आरम्भ कर वर्षा मैंने नाकर भय भय हो गला घरे घरे कौन कहे पिता माता मैंने कौन कहे बसा गोधन सब धन ये धन चलीगला कड़े गला किए नहींगला कौन कला जाणीला ना आम सब व्यस्त रही खाद्य देखिपर ना हजार हजार अनेक संख्यार बाछुरी थे नुआ कि गोटे दुटा बाछुरी थी कड़े पड़ेगा हजार हजार संख्यार बाछुरी थे कि कड़े अद्भुत भाव में गायब हो गल भगवान व्यवस्था ब्रह्मा नहीं गले ब्रह्मा लोभ देखी नहीं पड़ेगले तेणु इमें जोबले भयभीत हो गले तेणु भगवान कौन मित्राणी मित्राणी असान्मा आसान्मा विरमेते हानिष्ये वत्सकान अहम हे मित्राणी हे बंधु मैने सांग मैने मित्राणी आसान आसान आशा तुम खाद्य ग्रहण कर माँ विरम माँ तो खाद्य बंद कर दरकार नहीं तुम खाइ चल मु अच्छी ना मोर अच्छे असुविधा कौन अच्छे तुम मुझे महाविरम इनिष्ये वत्सकान अहम मुझ सब आनी वर्ष मानी मुझे ଅହମ୍ ମୁଁ ଆଣିବି ସବୁ ଏ ଚିନ୍ତା ବଳରାମ ସେଠି ନଥିଲେ ବଳରାମ ସେଠି ନଥିଲେ ଲାଡ଼ି ଆମେ ପ୍ରଥମରୁ କହିଥିଲୁ ସେଦିନ ତେଣୁ ମୁଁ ଆଣିବି ତେଣୁ ଅହମ୍ ଆନିସେ ଏ ବର୍ଷା ବର୍ଷକାହନ ଅହମ୍ କ'ଣ କ'ଣ ଆନିସେ ମୁଁ ଆଣିବି ବର୍ଷମାନଙ୍କୁ ଆଣିବି ଏଭଳି ଭାବରେ ଭଗବାନ କହିଲେ ସାଙ୍ଗ ବାଳକମାନେ ଚିନ୍ତା କଲେ ଓ ପାଖରେ କେଉଁଠି ଅଛନ୍ତି ବୋଧେ ଯାଇ କୃଷ୍ଣ ଘିନି ଆସିବେ କୃଷ୍ଣ ପାଇଁକି ବର୍ତ୍ତମାନ ଯିବା ଦରକାର ନାହିଁ ଖେଳିବ ବଂଶୀ ବାହାଦନ କରିଦେଲେ ସବୁ ଆସିଯିବେ ଭଗବାନ ଲୀଳା ସବୁ ଏଭଳି ରହିଛି ତେଣୁ ତଥାପି ସାଙ୍ଗମାନେ ଚିନ୍ତା କରୁଛି ନା ନା ତୁମେ ଏକୁଟିଆ କାହିଁକି ମୁଁ ଯିବି ନା 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 ତୁମେ ରୁହ ମିତ୍ରାଣୀ ମୋ ମୋର ଆଣ ତୁମେ ସବୁ ଏଇଠି ବସ ତୁମେ କୁଆଡ଼େ ଯିବା ଦରକାର ନାହିଁ ତୁମେ ଆସ ତୁମେ ଖାଦ୍ୟ ଗ୍ରହଣ କର ମୁଁ ଆସି ମୁଁ ମୋତେ ଖାଦ୍ୟ ନେଇକି ଯାଉଛି ଖାଦ୍ୟ ଧରିଛନ୍ତି ହାତରେ ମାମା ହାତରେ ଦହିଅନ୍ନ ଇତ୍ୟାଦି ସବୁ ରହିଛି ଭଗବାନ ଖାଦ୍ୟ ଗ୍ରହଣ କରି କରିକି ଯାଉଛନ୍ତି ଯିବେ ଅନ୍ୟମାନେ ମଧ୍ୟ ଚାହିଁଲେ ନା ମୋର ଆଣ ତୁମେ ରହିବ ସେଇଠି ତୁମେ ଖାଦ୍ୟ ଗ୍ରହଣ କର ମୁଁ ଆସିବି ଭଗବାନ ଚାହାନ୍ତି ନା ଅନେକ ଯିବେ କାରଣ ଭଗବାନ ଚାହାନ୍ତି ଏମାନଙ୍କୁ ମଧ୍ୟ ନେଇଯିବେ ବ୍ରହ୍ମା ଏମାନଙ୍କୁ ବୋହିତ ହେଇକି ରହିବେ ଏ ଅରିଜିନାଲ ମାନଙ୍କୁ ନେବେନି ବ୍ରହ୍ମା ଅରିଜିନାଲ ବଛାମାନଙ୍କୁ ନେବେ ନାହିଁ ସବୁ ଡୁପ୍ଲିକେଟ୍ ଭଗବାନ ତିଆରି କରିଦେବେ ଡୁପ୍ଲିକେଟ୍ ଡୁପ୍ଲିକେଟ୍ ତିଆରି କରିବା ପାଇଁ ସମୟ ଲାଗିବ ଏସବୁ କଥା ନା ସବୁ ସାଙ୍ଗରେ ଇଚ୍ଛା ଅନୁସାରେ ସବୁ କିଛି ହେବ ଇଏ ଅଦ୍ଭୁତ ଲୀଳା ସେଥିପାଇଁ ଘର ସୁଖଦେବ ଗୋସ୍ୱାମୀ କ'ଣ ଯାଇକିରି ସମାଧିଗ୍ରସ୍ତ ହୋଇଯାଇଥିଲେ କୃଷ୍ଣ ସୁଖଦେବ ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଯାଇଥିଲେ ତେଣୁ ଭଗବାନ ଚାହାନ୍ତି ନା ଏମାନେ କିଏ ଯାଆନ୍ତୁ ଏମାନେ ସବୁ ମୋହିତ ହେଇକି ରହିବେ ଗୋଟେ ବର୍ଷ କାଳ ପାଞ୍ଚ ବର୍ଷ ଲୀଳା ଷଷ୍ଠ ବର୍ଷ ବର୍ଣ୍ଣନା କଲେ ସବୁ ମୋହିତ ହେଇକି ରହିବେ କେହି ଜାଣିପାରିବେ ନାହିଁ କି କୁଆଡ଼େ ରହିଲେ କ'ଣ ହେଲେ କିଏ କିଛି ଜାଣିନାହାନ୍ତି ଅଦ୍ଭୁତ ଲୀଳା ଇଏ ତେଣୁ ମିତ୍ରାଣୀ ଆଶା ତୁମେ ଖାଦ୍ୟ ଗ୍ରହଣ କର ମା ବିରମ ତୁମେ ବନ୍ଦ କର ନା ତୁମେ ଖାଦ୍ୟ ଗ୍ରହଣ କର କାହିଁକି ଦୁଃଖ କରୁଛ ମୁଁ ଅଛି କାହିଁକି ଦୁଃଖ କରୁଛ ମୁଁ ମୋତେ ସମସ୍ତେ ସମସ୍ତେ ଭୟ କରନ୍ତି ଭଗବାନ ଯାହା ବି ହେଉ କେମିତି ଗୋଟେ କ'ଣ କରି କହିଥିବେ ତାଙ୍କୁ ଆଶ୍ୱାସନା ଦେଇଥିବେ କୃଷ୍ଣଙ୍କୁ ଭୟ ମଧ୍ୟ ଭୟ କରନ୍ତି ତେଣୁ ତାଙ୍କୁ କହିକି ତାଙ୍କ ଭୟ ବି ଦୂର କରିଦେଲେ ତୁମେ ଖାଦ୍ୟ କ'ଣ କିଛି ଚିନ୍ତା କର ନା ମୁଁ ଯାଇ ଘିନି ଆସିବି ପାଖରେ ଅଛନ୍ତି ମୁଁ ଯାଇ ଘିନି ଆସିବି ଯାଇ ଘିନି ଆସିବି ଏଇଭଳି ଭାବରେ କହିକିରି ଭଗବାନ ଗଲେ ଚାଲିଲେ ସେ ଖାଦ୍ୟ ଧରିଛନ୍ତି ଖାଦ୍ୟ ଧରିଛନ୍ତି ଯେମିତି ଗୋଟେ ଛୋଟ ବାଳକ ଭଳି କିଛି ଜାଣିନାହାନ୍ତି ଅଜ୍ଞ ବାଳକ ଭଳି ଭଗବାନ ଖୋଜୁଛନ୍ତି ବର୍ଷା କୁଆଡ଼େ ଗଲେ ବର୍ଷା କୁଆଡ଼େ ଗଲେ ଏଇଭଳି ଭାବରେ ଖୋଜିବେ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଶ୍ରୀକୃଷ୍ଣଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ ହେଲେ ଆଉ କୌଣସି ଭୟ ରହେ ନାହିଁ ଭଗବାନ ହେଉଛନ୍ତି ଭି ଭୟମ୍ ଭଗବାନ ଭୟ ମୋତେ ଭୟ କରନ୍ତି ଆମେ ଯଦି ତାଙ୍କର ବନ୍ଧୁ ହୋଇଗଲେ ଆମର ଆଉ କ'ଣ ଭୟ ରହିବ କୃଷ୍ଣ ହେଉଛନ୍ତି ପରମ ନିୟନ୍ତା ତେଣୁ ଏହି ଜଡ଼ ଜଗତର ଚରମ ଭୟର ସ୍ୱରୂପ ମୃତ୍ୟୁର ମଧ୍ୟ ସେ ନିୟନ୍ତା ଅଟନ୍ତି ଭାଗବତର ଗୋଟେ ଶ୍ଳୋକ ଅଛନ୍ତି ଭୟମ୍ ଦ୍ୱିତୀୟା ନିବେଶିତ ଆମର କାହିଁକି ଭୟ ହେଉଛି ନବଜଙ୍ଗଦେବ କଥାଟି କହିଛନ୍ତି ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଆସିବ ଶ୍ଳୋକଟି ଭୟ କାହିଁକି ଆମର ହେଉଛି ନା ଦ୍ୱିତୀୟ ଅଭିନିବେଶ ଭଗବାନଙ୍କୁ ଭୁଲି ଯାଇଥିବାରୁ ଆମର ସବୁ ପ୍ରକାର ଭୟ ଆସୁଛି ଯେମିତି ସ୍ୱପ୍ନରେ ସ୍ୱପ୍ନରେ ଆମେ ଦେଖୁଛେ ବିଭିନ୍ନ ଭୟାନକ ସ୍ୱପ୍ନ ଦେଖିକି ଭୟ କରିଯାଉଛେ କିନ୍ତୁ ସ୍ୱପ୍ନ ତୁଟିଗଲେ ସ୍ୱପ୍ନ ଯେତେବେଳେ ଭାଙ୍ଗିଯିବ ଆଉ ସେ ଭୟ ରହିବ ନାହିଁ ସେହିଭଳି ଭାବରେ ଆମର ଭୟ କାହିଁକି ଆସୁଛି ନା ଭଗବାନଙ୍କୁ ଆମେ ଭୁଲି ଯାଇଛେ ଭୟାନ ଦ୍ୱିତୀୟ ଅଭିନିବେଶ ତ ତେଣୁ ଯେତେବେଳେ ଭଗବାନଙ୍କୁ ଆମେ ସ୍ମରଣ କରିବା ଭଗବାନଙ୍କ ଚିନ୍ତା କରିବା ଭଗବାନ ଶରଣରେ ଯିବା ଭୟ ମଧ୍ୟ ରହିବ ନାହିଁ କୃଷ୍ଣ ସ୍ମୃତି ସର୍ବ ବିପଦ ବିପଦ ବିମୋକ୍ଷଣମ୍ ଅଷ୍ଟମ ସ୍କନ୍ଦରେ ଏ ଶ୍ଳୋକଟି ଅଛନ୍ତି କୃଷ୍ଣଙ୍କର ଯଦି ସ୍ମରଣ କରିବା ସବୁ ବିପଦ ଚାଲିଯିବ ତେଣୁ କୃଷ୍ଣ ଚେତନାର ଅଭାବରୁ ହିଁ ଏହି ଭୟର ଉତ୍ପତ୍ତି ହୁଏ ତାହା ନହେଲେ ଭୟ ବୋଲି କିଛି ନାହିଁ ବ୍ରହ୍ମା ମଧ୍ୟ ଗୋଟେ ଶ୍ଳୋକରେ କହିଛନ୍ତି କଥା ଦଶମ ଶ୍ରେଣୀ ଚଉଦ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ତେଣୁ ଏ ଯେଉଁ ରହିଛନ୍ତି ସନାତନ ଗୋସ୍ୱାମୀ ଅଶ୍ୟ ବିଶ୍ୱସାପି ଯା ଭି ତସ୍ୟାପି ଭୟ ଭଗବାନ ମଧ୍ୟ ଭୟ ଭଳି କହିଲେ ଯାହାଙ୍କୁ ବିଶ୍ୱ କ'ଣ ଅଶ୍ୟ ବିଶ୍ୱସାପି ଯା ଭି ବିଶ୍ୱ ମଧ୍ୟ ଯାହାଙ୍କୁ ଭୟ କରନ୍ତି ତସ୍ୟାପି ତାଙ୍କର ମଧ୍ୟ ଭୟ ସ୍ୱତଃ ସର୍ବ ଅଭୟପ୍ରଦ ଇତ୍ୟର୍ଥ ଯିଏକି ସମସ୍ତଙ୍କୁ ଅଭୟ ପ୍ରଦାନ କରିବେ ସିଏ ମଧ୍ୟ ଭୟ ବିଗଡ଼ ହୋଇଗଲେ ତେଣୁ ଅତ ସତ୍ ବାକି ନେଇବ ସଦ୍ୟ ତେସାଙ୍ଗ ଭୟଙ୍କ ଅପଗତ ମିତି ଭାବ ତେଣୁ ଭଗବାନ ଯେଉଁ କଥା କହିଦେଲେ କିଛି ଚିନ୍ତା କରେ ନାହିଁ, ମୁଁ ଯାଇ ଘିନି ଆସିବି। ଯିଏ ସମସ୍ତଙ୍କ ଭୟ ଦୂର କରନ୍ତି, ତେଣୁ ତାଙ୍କ ସାଙ୍ଗ ବାଳକମାନଙ୍କର ଆଉ କ'ଣ ଭୟ ରହିବ? ସେମାନଙ୍କ ମଧ୍ୟ ସାଙ୍ଗ ବାଳକମାନଙ୍କ ଭୟ ଚାଲିଗଲା, ଏଇଟାକୁ ଆମେ ଭାବିବାକୁ ପଡ଼ିବ। ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ତେଣୁ ଭଗବାନ ଚାଲିଲେ କ'ଣ ଅନ୍ୱେଷଣରେ। ଭଗବାନ ଜାଣିଛନ୍ତି କେଉଁଠି ଅଛି କ'ଣ ସବୁ ଜାଣନ୍ତି ସେ, କିନ୍ତୁ ଇଏ ଭଗବାନଙ୍କ ଲୀଳା, ବାଲ୍ୟ ଲୀଳା। ତେଣୁ ଇତ୍ୟୁକ୍ତ୍ୱା ଅଦ୍ରି ଦରି କୁଞ୍ଜ ଗହ୍ୱର ଗହ୍ୱରେଷୁ ଆତ୍ମବତ୍ସକାନ୍ ବିଚିହ୍ନନ୍ ଭଗବାନ କୃଷ୍ଣ ସପାଣି କବଳୋଦ ଯୋଉ। ଭଗବାନ ଏହିଭଳି ଭାବରେ ଇତ୍ୟୁକ୍ତ୍ୱା, ମା ବିରହମତୀ ତୁମେ ଖାଦ୍ୟ ଗ୍ରହଣ କର, ବନ୍ଦ କରନା, ମୁଁ ଯାଇକି ସାଙ୍ଗେ ସାଙ୍ଗେ ନେଇ ଆସିବି, ସେ ଚିନ୍ତା କରନା। ଏହିଭଳି ଭାବେ କହିକି ଇତ୍ୟୁକ୍ତ୍ୱା ଏହିଭଳି ଭାବେ କହି ଭଗବାନ ଚାଲିଲେ। କିଭଳି ଚାଲିଲେ ନା? ସପାଣି କବଳ ତ ଯେଉଁ ହାତରେ ରହିଛି, ଦୟନ ରହିଛି, ଆଚାର ରହିଛି, ଏସବୁ ରହିଛି, ଏପଟେ ବେତ ବେଣୁ ରହିଛି, ଏପଟେ କାକୁ ସିଙ୍ଘା ଆଉ ବେତ ରହିଛି, ଏଇଭଳି ଭାବେ ଭଗବାନ ଯାଉଛନ୍ତି, ଅନ୍ୱେଷଣ କରୁଛନ୍ତି। ଇତ୍ୟୁକ୍ତ୍ୱା ଅଦ୍ରି ଗୋବର୍ଦ୍ଧନ ପର୍ବତ ଅଦ୍ରି ଆଉ ଦରି ଯେଉଁ ଗୁମ୍ଫା ଇତ୍ୟାଦି ରହିଛି, କୁଞ୍ଜ ଗହ୍ୱର ଆତ୍ମବର୍ଷା। ଆତ୍ମ ଭଗବାନଙ୍କର ଭାବ ହେଉଛି ମୋର ନିଜର ବର୍ଷା ମାନେ, ସାଙ୍ଗ ବାଳକମାନେ ବର୍ଷା ମାନେ ମଧ୍ୟ ନିଜ ବର୍ଷ, ଏଇଭଳି ଭାବରେ ଖୋଜୁଛନ୍ତି ଭଗବାନ। ଆତ୍ମବର୍ଷକାନ ବିଚିହ୍ନ ଭଗବାନ କୃଷ୍ଣ, ଭଗବାନ ସେ କୃଷ୍ଣ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ସେ ବିଚିହ୍ନ, ସେ ଖୋଜୁଛନ୍ତି କୁଆଡ଼େ ଗଲେ, ଏଠି ନାହିଁ ସେଠି ଗଲେ, ସେଠି ଗଲେ ସେଠି ଗଲେ, ଏଇଭଳି ଭାବେ ଖୋଜୁଛନ୍ତି ଭଗବାନ ବିଚିହ୍ନ ଭଗବାନ କୃଷ୍ଣ। ସପାଣି କବଳ ହାତରେ ସେଇଭଳି ଭାବରେ ଖାଦ୍ୟ ରହିଛି, ଖାଲି ଖାଦ୍ୟ ରହିଛି ତା ନୁହଁ, ଖାଦ୍ୟ ମଧ୍ୟ ଗ୍ରହଣ କରୁଛନ୍ତି ଟିକେ ଟିକେ ମଝିରେ ମଝିରେ, ଏଇଭଳି ଭାବରେ ଯାଉଛନ୍ତି ଭଗବାନ। କେତେ ସୁନ୍ଦର ଲୀଳା ଭଗବାନଙ୍କର। ପ୍ରଭୁପାଦ ମହାରାଜ କହୁଛନ୍ତି, ବେଦରେ ସ୍ୱତାର ସ୍ୱତ ଉପନିଷଦରେ କୁହାଯାଇଛି ଭଗବାନଙ୍କର ନିଜ କିଛି କରିବାକୁ ନାହିଁ, ନ ତସ୍ୟ କାର୍ଯ୍ୟ କରଣଚ ବିଦ୍ୟତେ, କାରଣ ସେ ତାଙ୍କ ଶକ୍ତି ଦ୍ୱାରା ସବୁକିଛି ସମ୍ପାଦନ କରନ୍ତି, ପରାସ ଶକ୍ତିରେ ବିବିଧ ବି ଶୁଏତେ। କିନ୍ତୁ ତା ସତ୍ତ୍ୱେ ବି ଏଠାରେ ଆମେ ଦେଖିବାକୁ ପାଉଛେ ଯେ ସେ ନିଜ ସଖାମାନଙ୍କର ବାଛୁରୀମାନଙ୍କୁ ଅନ୍ୱେଷଣ କରିବାକୁ ବିଶେଷ ଯତ୍ନଶୀଳ ହୋଇଥିଲେ, ଏହା ଶ୍ରୀକୃଷ୍ଣଙ୍କର ଅହୈତୁକ କୃପା ଅଟେ। ଭଗବାନ ଏହିଭଳି ଭାବେ ଲୀଳା କରୁଛନ୍ତି। ଭଗବାନ କହିଲେ, ବନ୍ଧୁମାନଙ୍କୁ ଆଶ୍ୱାସନ ଦେଲେ ଭୟ କର ନାହିଁ, ମୁଁ ନିଜେ ତୁମ ବାଛୁରୀମାନଙ୍କୁ ଅନ୍ୱେଷଣ କରିବାକୁ ଯାଉଛି, ଏହା ଥିଲା କୃଷ୍ଣଙ୍କର ଅହୈତୁକ କୃପା। ଭଗବାନ ଯାଇକି ଅନ୍ୱେଷଣ, ଭଗବାନ ଜାଣନ୍ତି କୁଆଡ଼େ ଗଲେ ବାଛୁରୀ, ଭଗବାନ ଜାଣିଛି ଅରିଜିନାଲ ବାଛୁରୀ ସେ ନେଇନାହାନ୍ତି ବ୍ରହ୍ମା, ଅରିଜିନାଲ ବାଛୁରୀ ଅଲଗା ଜାଗାରେ ରହିଛନ୍ତି, ବ୍ରହ୍ମା ଯେଉଁ ନେଇଛନ୍ତି ମାୟା ବାଛୁରୀ ନେଇଛନ୍ତି, ସବୁକିଛି ରହିଛନ୍ତି ବ୍ରହ୍ମା ଜାଣିଛନ୍ତି, ଏ ଭଗବାନ ଜାଣିଛନ୍ତି, କିନ୍ତୁ ତାଙ୍କ ଲୀଳା ଚାଲିଛି। ତେଣୁ ଏଠି କୁହାଯାଉଛି ଶ୍ରୀକୃଷ୍ଣଙ୍କୁ ଗହ୍ୱରେଷୁ କହିଲେ ବିଭିନ୍ନ ସଙ୍କଟ ସ୍ଥାନକୁ ମଧ୍ୟ ଯାଇଗଲେ, ବହୁତ ସଙ୍କଟ ସମ୍ପୂର୍ଣ୍ଣ ଗହ୍ୱର ସବୁ ରହିଛି, କିନ୍ତୁ ତା ଭିତରେ ମଧ୍ୟ ଯାଇ ଖୋଜୁଛନ୍ତି ଭଗବାନ, କାଳେ ଏଠି ଥିବେ କି ଜାଣିନାହାନ୍ତି, ଖୁଜୁଛନ୍ତି ଏଇଭଳି ଭାବରେ। ଯୁବ ଗୋସ୍ୱାମୀ ତାଙ୍କ କ୍ରମ ସନ୍ଦର୍ଭରେ କହୁଛନ୍ତି, ଆତ୍ମବତ୍ସକା ନୀତି ସର୍ବତ୍ର ସୁୟତା ବୁଦ୍ଧିଆ ଭଗବାନ ଅପି, ଯଦିଓ ଭଗବାନ ସିଏ କିନ୍ତୁ ସମସ୍ତେ ଭାବୁଛନ୍ତି ଇଏ ମୋର ନିଜ ବର୍ଷା, ସ୍ୱବର୍ଷା ଆତ୍ମବତ୍ସକା ଲେଖା ହେଇଛି ନା, ଏଇଭଳି ଭାବେ ଶ୍ରୀଗତ ଗୋସ୍ୱାମୀ ଯେଉଁ କରୁଛନ୍ତି ତାଙ୍କର ଭାବ ହେଉଛି ଏଇଭଳି ଭାବରେ। ସନାତନ ଗୋସ୍ୱାମୀ, କଥମ ଏକାକିତ୍ୱେନ ଗମନାଧିକଂ ତଥା ଭଗବାନ ପରମ ଦୟାଳୁ କିଞ୍ଚ କୃଷ୍ଣ ସର୍ବା ଚିତ୍ତାକର୍ଷକ। ଏଠି କୁହାଗଲା ଭଗବାନ କୃଷ୍ଣ, ଭଗବାନ କାହିଁକି କୁହାଗଲା ନା ପରମ ଦୟାଳୁ, ଭଗବାନ ପରମ ଦୟାଳୁ, ଭଗବାନଙ୍କୁ ଆଉ କିଏ ଦୟାଳୁ ଅଛନ୍ତି, କଙ୍ଗଭା ଦୟାଳୁ ଶରଣ ପ୍ରଜେମ, ଏବଂ କୃଷ୍ଣ ବୋଲି ସର୍ବଚିତ୍ତାକର୍ଷକ, ସମସ୍ତଙ୍କ ଚିତ୍ତକୁ ଆକର୍ଷଣ କରିବେ, ଏଇ ତାଙ୍କ ଲୀଳା ମଧ୍ୟ ସମସ୍ତଙ୍କୁ ଆକର୍ଷଣ କରିବ କୃଷ୍ଣ। ହରିଶ୍ୱରୀ ଜଣେ ସୁନ୍ଦର ଭାବରେ ରହିଛନ୍ତି, ବହୁତ ସୁନ୍ଦର ଭାବରେ ସେ ସଂସ୍କୃତ ଲେଖନ୍ତି, ସେ କହୁଛନ୍ତି, ସର୍ବଂ ତ୍ୟଜାମି ସମୟେ ବହୁନାଙ୍କି ପ୍ରିୟାମତି ସଦାଶୟଗତଂ ଭକ୍ତଂ ନ କଦାପି ଇତ୍ୟାଗତ ତଥା। ସନାତନ ଗୋସ୍ୱାମୀ କହିଲେ, ଭଗବାନ ଭାବ ହେଉଛି ଏଇଠି ମୁଁ ସବୁକିଛି ତ୍ୟାଗ କରିଦେଇପାରିବି, ଏମିତି ମୋର ପତ୍ନୀକୁ ମଧ୍ୟ ତ୍ୟାଗ କରିଦେବି, ଲକ୍ଷ୍ମୀକୁ ମଧ୍ୟ ତ୍ୟାଗ କରିଦେବି, କିନ୍ତୁ ମୋର ଆଶ୍ରୟରେ ଯେଉଁମାନେ ଅଛନ୍ତି ତାଙ୍କୁ ମୁଁ କେବେ ହେଲେ ତ୍ୟାଗ କରିବି ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ଅନ୍ୱେଷଣ କରୁଛନ୍ତି। ରାଧାଗୋବିନ୍ଦ ସ୍ୱାମୀ ମହାରାଜ ଗୋଟେ କଥା କହିଥିଲେ, ଆମେ ସମୟ ହୋଇଗଲାଣି ଯେ ଭଗବାନ ଲୀଳା ଏଭଳି ସମସ୍ତେ ମୋହିତ ହୋଇଯିବେ। ଏଇଟାକୁ ଆପଣମାନେ ଜାଣନ୍ତି ସମସ୍ତେ। ଥରେ ଶିବଜୀ କ'ଣ କଲେ, ଆସୁଥିଲେ ଏଇ ଭଗବାନ ଯେମିତି ଅନ୍ୱେଷଣ କରୁଛନ୍ତି, ରାମଜୀ ମଧ୍ୟ ଅନ୍ୱେଷଣ କରୁଥିଲେ ତାଙ୍କ ପତ୍ନୀକୁ, ଲକ୍ଷ୍ମଣଙ୍କ ସହିତ ପତ୍ନୀଙ୍କୁ ଅନ୍ୱେଷଣ କରୁଥିଲେ, କ୍ରନ୍ଦନ କରୁଥିଲେ, ବୃକ୍ଷ ପାହାଡ଼ ପର୍ବତ ସମସ୍ତେ ପଚାରୁଛନ୍ତି ମୋର ପତ୍ନୀ ଦେଖିଛ କି କୁଆଡ଼େ ଗଲେ, କ୍ରନ୍ଦନ କରି କରି କହୁଛନ୍ତି ଭଗବାନ। ସିଏ ଏହି ସମୟରେ ଶିବଜୀ ଆସୁଥିଲେ, ଶିବଜୀ ପାର୍ବତୀଙ୍କ ସହିତ ଯାଇଥିଲେ, ସତୀ ସତୀ ସ୍ଥଳ ପାର୍ବତୀ ନୁହଁ, ସତୀ ସତୀଙ୍କ ସହିତ ଯାଇଥିଲେ ଅଗସ୍ତି ମଳୟ ପର୍ବତରେ। ଅଗସ୍ତି ଋଷି ଭଗବାନ କଥା କହୁଥିଲେ, ଶିବଜୀଙ୍କ କଥା, ଏ ରାମଜୀଙ୍କ କଥା, ସେ କଥା ଶୁଣିବା ପାଇଁ ଯାଇଥିଲେ, ଭାଗବତ ସପ୍ତାହ ଶୁଣିବା ପାଇଁ ଯାଇଥିଲେ। ସେ ଫେରୁଛନ୍ତି, ଆଉ ଏଇଠି ଦେଖିଲେ ଭଗବାନ ଏଇଭଳି ଭାବରେ କ୍ରନ୍ଦନ କରି କରିକା ଯାଉଛନ୍ତି। ଶିବଜୀ ତାଙ୍କୁ ଦେଖି ପ୍ରଣାମ କଲେ, ପ୍ରଣାମ କଲେ। ଯେତେବେଳେ ସତୀ କହୁଛନ୍ତି, କାହାକୁ ପ୍ରଣାମ କରୁଛନ୍ତି ନା, ଯେଉଁ କହୁଥିଲେ ତୁମର ମୋର ମୋର କିଏ ମୋର ଇଷ୍ଟଦେବ, ଇଏ ହେଉଛି ସେଇ ଭଗବାନ ମୋର ଇଷ୍ଟଦେବ ନା, ଇଏ ତୁମର ଇଷ୍ଟଦେବ, ଇଏ ଭଗବାନ, ଇଏ ଭଗବାନ ହେଲେ କେଉଁଠି ତାଙ୍କ ପତ୍ନୀ ଅଛନ୍ତି ଜାଣିପାରୁନାହାନ୍ତି, ଖୋଜି ବୁଲୁଛନ୍ତି, ଖୋଜି ବୁଲୁଛନ୍ତି। ତେଣୁ ଶିବଜୀ ଯେତେ କହିଲେ ମଧ୍ୟ ତାଙ୍କର ମୋହ ଦୂର ହେଲା ନାହିଁ, ସେ ମାନେ କ'ଣ ବିଶ୍ୱାସ କଲେ ନାହିଁ, ଇଏ ଭଗବାନ ନା, ଇଏ ଭଗବାନ ନୁହନ୍ତି। ତେଣୁ ଶିବଜୀ ବାଧ୍ୟ ହୋଇ କହିଲେ, ଠିକ୍ ଅଛି ତୁମେ ଯଦି ବୁଝିପା ଆମ କଥାକୁ ବିଶ୍ୱାସ କରୁନ, ତୁମେ ଯାଇ ପରୀକ୍ଷା କରୁନ। ତେଣୁ ସତୀ ଗଲେ, ସତୀ ଗଲେ ପରୀକ୍ଷା କରିବା ପାଇଁ, କ'ଣ କଲେ ନା ସୀତା ରୂପରେ ଗଲେ। ସତୀ କ'ଣ କରିଦେଲେ, ନିଜକୁ ସୀତା କରିଦେଲେ, ସତୀ ଦେବୀ ତାଙ୍କର ଶକ୍ତି ରହିଛି। ଏ ସମଗ୍ର ଏ ଦୁର୍ଗା ଦେବୀ ହେଉଛନ୍ତି ସେଇ ସତୀ, ସମଗ୍ର ବିଶ୍ୱର ସୃଷ୍ଟି କରୁଛନ୍ତି ସେ, ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା। ତେଣୁ ସୀତାରେ ନିଜକୁ ଶରୀରକୁ ପରିଣତ କରିଦେଇକରି, ସୀତା ଭଳି ଶରୀର ଧାରଣ କରିକିରି ଯାଇ ପହଞ୍ଚିଗଲେ, ଭଗବାନ ଯେଉଁ ଆସୁଛନ୍ତି ତାଙ୍କ ସାମ୍ନା ପଟେ ଯାଇ ପହଞ୍ଚିଗଲେ। ଭାବିଲେ ବୋଧେ ରାମଜୀ ଭାବିବେ, ହଉ ମୋ ସୀତା ଆସିଗଲେ, ଏଇଭଳିଆ ଭାବିବେ, କିନ୍ତୁ ଭଗବାନ ତେଣୁ କହିଲେ, ହେ ଦେବୀ ତାଙ୍କୁ ପ୍ରଣାମ କଲେ, ଭଗବାନ ଆସି ତାଙ୍କୁ ପ୍ରଣାମ କଲେ, କହିଲେ ଦେବୀ ଆପଣ କ'ଣ ଏକୁଟିଆ ବୁଲୁଛନ୍ତି, ଆମର ଭୋଲେନାଥ କୁଆଡ଼େ ଗଲେ, ଶିବଜୀ କୁଆଡ଼େ ଗଲେ, ଆପଣ ଏକୁଟିଆ ବୁଲୁଛନ୍ତି ବଣରେ, ଏଇ ଯେତେବେଳେ କଥା ଶୁଣିଦେଲେ ସତୀଦେବୀଙ୍କର ହୋସ୍ ଉଡ଼ିଗଲା। ହଁ ମୁଁ ପରୀକ୍ଷା କରିବାକୁ ଆସିଲି, ମୋର ସ୍ୱାମୀଙ୍କ କଥା ଗ୍ରହଣ କଲି ନାହିଁ, ବଡ଼ ଅସୁବିଧା ହୋଇଗଲା, କହିକି ପଳେଇ ଆସିଲେ ସାଙ୍ଗେ ସାଙ୍ଗେ। ହଁ ଶିବଜୀ ପଚାରିଲେ, କ'ଣ ହେଲା କୁହ, କ'ଣ ପରୀକ୍ଷା କଲ? ନା କ'ଣ ମୁଁ ପରୀକ୍ଷା କରିବି, ତୁମେ ଯାହା କହୁଥିଲ ସେଇଟା ଠିକ୍ କଥା, ମୁଁ କ'ଣ ପରୀକ୍ଷା କରିବି, ମୋର ମନ ବଦଳି ଗଲା, ମୁଁ ତାଙ୍କୁ ପ୍ରଣାମ କରି ପଳେଇ ଆସିଲି, ଏଇଭଳି ଭାବରେ କହିଲେ। ତେଣୁ ଶିବଜୀ ତାଙ୍କୁ ତ୍ୟାଗ କରିଦେଲେ ସତୀଦେବୀ, ସେଥିପାଇଁ ଶରୀର ତ୍ୟାଗ କରିବାକୁ ପଡ଼ିଲା। ଏ କଥା ବହୁତ କଥା ରହିଛି, ମୋର ସମୟ ହୋଇଗଲାଣି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଭଗବାନଙ୍କର ଏଭଳି ଲୀଳା କେହି ବୁଝିପାରିବେ ନାହିଁ, ବ୍ରହ୍ମା ମଧ୍ୟ ବୁଝିପାରିଲେ ନାହିଁ, ଆଉ ଆମେ କ'ଣ ବୁଝିବା, ଆମେ ତ ଅଳ୍ପ ବୁଦ୍ଧି ରହିଛି, ଆମର କିଛି ନାହିଁ କହିଲେ ବୁଝି ଚଳେ। ଯାହା ବି ହଉ, ଆମକୁ ସୌଭାଗ୍ୟ ମିଳିଲା ସେସବୁ ଲୀଳାକୁ ବର୍ଣ୍ଣନା କରିବା ପାଇଁ, ଶ୍ରବଣ କରିବା ପାଇଁ। ତେଣୁ ଏଇ 14 ଶ୍ଳୋକରେ ଆମେ କଥାକୁ ବିଶ୍ରାମ ଦେବା, ଆସନ୍ତାକାଲି 15 ଶ୍ଳୋକରେ ଆରମ୍ଭ କରିବା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟୀ ଗୌରମାନନ୍ଦେ।